ମୁଁ ସୁଭାଷ ରାଉତ, ଅରବିନ୍ଦ ନଗର 19 ନମ୍ବର ୱାର୍ଡରୁ କହୁଛି। ଆମର ଦୀର୍ଘ 12 ବର୍ଷ ହେଲା ରୋଡ଼ର କୌଣସି ସୁବିଧା କରାଯାଇନି, ଆଉ ଏଠି ଗୋଟେ ଅରବିନ୍ଦ ସ୍କୁଲ ଅଛି ଯେ ପ୍ରାୟ ପିଲା 77,000 ପାଖାପାଖି ପଢୁଛନ୍ତି, ତାଙ୍କର ଲାଇନ ଅଛି ଅସୁବିଧା, ପ୍ୟାରେଣ୍ଟସ ମାନେ ଆସୁଛନ୍ତି ଅଧବାଟରେ ରହୁଛନ୍ତି, ଆଉ ଭ୍ୟାନ ଯୋଉ ଗାଡି ଆସୁଛି ସେ ଗାଡି ବି ଅଧବାଟରେ ରହୁଛି, ପିଲାମାନେ ସବୁ ବୋହିକି ଜାଣୁଛନ୍ତି ତାଙ୍କର ନିଜର ବ୍ୟାଗ ପତ୍ର। 200 ପରିବାର ଏଠାରେ ବାସ କରୁଛନ୍ତି, ଗୋଟେ ଆମର ଅଙ୍ଗନବାଡ଼ିର ସୁବିଧା ନାହିଁ, ତାପରେ କମ୍ୟୁନିଟି ହଲ୍ ବି ନାହିଁ, ଲୋକମାନେ ଗଛ ତଳେ ବସୁଛନ୍ତି, 2-3ଟା ଚେୟାର ପକେଇକିରି ସେଠି ବସିକିରି ହେଉଛି ଖଟି ବସୁଛନ୍ତି। ଭଲ ମନ୍ଦ ଅଫିସର ଜଣେ ଆସିଲେ ତାଙ୍କୁ ସେଇ ରୋଡ ଉପରେ 2ଟା ଚେୟାର ଦେଇକିରି ବସା ଯାଉଛି। ତେଣୁ ଆଉ ରୋଡ ଆଉ କମ୍ୟୁନିଟି ହଲ୍ ଆଉ ଅଙ୍ଗନବାଡ଼ି ଆଉ ଇଏ ଟିକେ ସୁବନ୍ଦୋବସ୍ତ କଲେ ବିଶେଷ ଭାବେ ଉପକୃତ ହେବୁ।